ओम शांति। बार जून 2026 मसीहार मधुर महावाक्य मीठा मीठा ज्ञानी संतान माने सर्वदा स्मृति रे रखजे मु अविनाशी आत्मा मते एबे बाबांको सहित प्रथम महला शांतिधाम को जिबाकू हेबो। प्रश्न क्यों प्रकार रो परिश्रम मो प्रत्येक संतान माननकु निश्चित करबाकू हेबो। उत्तर बाबा तुमको जेउ एते ज्ञान देउछंती ताकु निज हृदय रे रख भितरे भितरे एहारो चिंतन मंथन करी ताकु हजम कर जहा द्वारा शक्ति मिलिबो एही परिश्रम प्रत्येकंकु अवश्य करबा दरकार। जेउ माने एही भली गुप्त मेहनत करुछंती सेमाने सर्वदा हर्षित रही थांती सेमानंकर निशा रही थाए जे आमको पढ़ाईला बाला किए आमे कहा सम्मुखरे बसी छो। ओम शांति। एक था किए कहुछंती दुई थर कहुछंती ओम शांति ओम शांति। थरे शिव बाबा कहले आउ थरे ब्रह्मा बाबा कहले एही बाप दादा उभय एकत्र रही छंती तेणु उभयंको कहिबा को पड़िबो ओम शांति ओम शांति। तबे प्रथमे के कहले परे के कहले प्रथमे शिव बाबा कहले ओम शांति मु शांतिर सागर अटे परे के कहले दादांको आत्मा कहले पिलामानंकु मने पकाई देउछंती ओम शांति। मु तो सर्वदा देही अभिमानी अटे केबे हेले देह अभिमान रे आसे नाही एकमात्र बाबा ही सर्वदा देही अभिमानी होई रही थांती। ब्रह्मा विष्णु शंकर एपरी कहिबे नाही तुमे जानी छो ब्रह्मा विष्णु शंकरंकर मध्य सूक्ष्म रूप अछि शरीर रहित एकमात्र शिव बाबा ही ओम शांति कहुछंती। बाबा तुमको भल भावरे बुझाउछंती एवं कहुछंती मु कल्परे थरे मात्र आसुछि मु सर्वदा देही अभिमानी अटे मु पुनर्जन्म रे आसो नाही एथि पई मोर महिमा ही अलगा अटे मते निराकार परम पिता परमात्मा बुली कहुछन। भक्ति मार्ग रे मध्य शिवंक पई निराकार परम पिता परमात्मा बुली कहिथांती। निराकारंकर पूजा होइथे से केबे हेले देह रे आसु नाहंती अर्थात देह अभिमानी हेउ नाहंती। अच्छा पुणी ता तळकु सूक्ष्म वतन को आसंतु जेउठारे ब्रह्मा विष्णु शंकर रहुछंती शिवंकर नाम रूप तो देखा जाए नाही चित्र तयारी हेउछि किंतु से निराकार से केबे साकार रो होंती ही नाहंती। पूजा मध्य निराकारंकर होइथाय पिलामानंक बुद्धि रे समस्त ज्ञान रहिथाय तुमे अनेक जन्म भक्ति तो करिछ पिलामाने तो चित्र देखुछंती तुमे माने जानिछ जे सत्यजुग त्रेतारे ना चित्रर भक्ति करिबे ना विचित्रर बुद्धि रे रहुजे परम पिता परमात्मा विचित्र अटंती तांकर ना सूक्ष्म ना स्थूल चित्र रहिछि तांकर महिमा दुख हर्ता सुख कर्ता पतित पावन बोली गायन करा जाउछि तुमे आउ कहार चित्र को पतित पावन कहि पारिबो नाही केही भी मनुष्य नाहंती जहांक बुद्धि रे ए कथा रहिथिबो। ब्रह्मा विष्णु शंकर हेले ସୂକ୍ଷ୍ମ ବତନ ବାସୀ। ପ୍ରଥମ ମହଲା ପୁଣି ଦ୍ୱିତୀୟ ମହଲା ରହିଛି। ସବୁଠାରୁ ସର୍ବୋଚ୍ଚ ସ୍ଥାନ ହେଲା ମୂଳ ବତନ। ପରମ ପିତା ପରମାତ୍ମା ସେହି ମହଲାରେ ରୁହନ୍ତି। ଦ୍ୱିତୀୟ ମହଲାରେ ସୂକ୍ଷ୍ମ ଶରୀରଧାରୀ ରହିଛନ୍ତି। ତୃତୀୟ ମହଲାରେ ସ୍ଥୂଳ ଶରୀରଧାରୀମାନେ ଅଛନ୍ତି। ଏଥିରେ ସନ୍ଦେହ କରିବାର ନାହିଁ। ଏହି କଥା ପରମ ପିତା ପରମାତ୍ମାଙ୍କ ବ୍ୟତୀତ କେହି ବୁଝାଇ ପାରିବେ ନାହିଁ। ଉପରେ ଆତ୍ମାମାନଙ୍କର ସୃଷ୍ଟି ରହିଛି, ତାକୁ କୁହାଯାଉଛି ନିରାକାର ଦୁନିଆ। ଆମ ସମସ୍ତ ଆତ୍ମାମାନଙ୍କର ଦୁନିଆ ଅଶରୀରୀ ଦୁନିଆ, ପୁଣି ଆମେ ଆତ୍ମାମାନେ ସାକାରୀ ଦୁନିଆକୁ ଆସୁଛୁ। ସେଠାରେ ଆତ୍ମାମାନେ ରହିଥାନ୍ତି, ଏଠାରେ ଜୀବାତ୍ମାମାନେ ଅଛନ୍ତି। ଏହା ବୁଦ୍ଧିରେ ରହିବା ଉଚିତ। ବାସ୍ତବରେ ଆମେ ନିରାକାରୀ ବାବାଙ୍କର ସନ୍ତାନ ଅଟୁ। ଆମେ ମଧ୍ୟ ପ୍ରଥମେ ନିରାକାର ବାବାଙ୍କ ପାଖରେ ରହିଥିଲୁ। ନିରାକାରୀ ଦୁନିଆରେ ହିଁ ଆତ୍ମାମାନେ ରହିଥାନ୍ତି, ଯେଉଁମାନେ କି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାକାର ଦୁନିଆକୁ ଅଭିନୟ କରିବା ପାଇଁ ଆସୁଛନ୍ତି। ତାହା ହୋଇଗଲା ନିରାକାର ବାବାଙ୍କର ବତନ ବା ଦେଶ। ଆମେ ଆତ୍ମା ଅଟୁ, ଏହି ନିଶା ରହିବା ଉଚିତ। ଅବିନାଶୀ ଜିନିଷର ନିଶା ରହିବା ଦରକାର, ବିନାଶୀ ଜିନିଷର ନିଶା ରହିବା ଉଚିତ ନୁହେଁ। ଦେହକୁ ନେଇ ଗର୍ବ କରୁଥିବା ଆତ୍ମାକୁ ଦେହ ଅଭିମାନୀ କୁହାଯାଉଛି। ଦେହ ଅଭିମାନୀ ଭଲ ନା ଆତ୍ମ ଅଭିମାନୀ ଭଲ? ତେବେ ବୁଦ୍ଧିମାନ କିଏ? ଆତ୍ମ ଅଭିମାନୀ, ଆତ୍ମା ହିଁ ଅବିନାଶୀ ଅଟେ, ଦେହ ତ ବିନାଶୀ। ଆତ୍ମା କହୁଛି, ମୁଁ 84 ଶରୀର ନେଉଛି, ମୁଁ ଆତ୍ମା ପରମ ଧାମରେ ବାବାଙ୍କ ସାଥିରେ ରହିଥାଏ, ସେଠାରୁ ଏଠାକୁ ଆସିଛି ଅଭିନୟ କରିବା ପାଇଁ। ଆତ୍ମା କହୁଛି, ଓ ବାବା, ସାକାରୀ ସୃଷ୍ଟିରେ ସାକାରୀ ବାବା ରହିଛନ୍ତି, ନିରାକାରୀ ସୃଷ୍ଟିରେ ଅଛନ୍ତି ନିରାକାର ବାବା। ଏହା ତ ବିଲକୁଲ ସହଜ କଥା। ଏବେ ବ୍ରହ୍ମାଙ୍କୁ ପ୍ରଜାପିତା ବୋଲି କହୁଛନ୍ତି, ଯେହେତୁ ଏଠାରେ ଅଛନ୍ତି ନା ନିରାକାରୀ ଦୁନିଆରେ। ଆମେ ଆତ୍ମା ମାନେ ସମସ୍ତେ ଏକ ବାବାଙ୍କର ସନ୍ତାନ, ପରସ୍ପର ଭାଇ ଭାଇ ଅଟୁ। ସମସ୍ତେ ବାବାଙ୍କ ସହିତ ରହିଥାଉ। ପରମାତ୍ମାଙ୍କ ନାମ ହେଲା ଶିବ, ଆତ୍ମାର ନାମ ହେଉଛି ଶାଳଗ୍ରାମ। ଆତ୍ମାର ମଧ୍ୟ କେହି ରଚୟିତା ଥିବେ ନା? ମନେ ମନେ ସର୍ବଦା ଏହିପରି କଥା ହେଉଥାଉ, ଯେଉଁ ଜ୍ଞାନ ମିଳିଛି ତାକୁ ନିଜ ହୃଦୟରେ ରଖିବା ପାଇଁ ପରିଶ୍ରମ କରିବାକୁ ହେବ। ଆତ୍ମା ହିଁ ବିଚାର କରୁଛି। ପ୍ରଥମେ ତ ଏହି ନିଶ୍ଚୟ କର ଯେ ମୁଁ ଆତ୍ମା ବାବାଙ୍କ ସାଥିରେ ହିଁ ରହିଛି, ମୁଁ ତାଙ୍କର ସନ୍ତାନ, ତେଣୁ ନିଶ୍ଚୟ ମତେ ସମ୍ପତ୍ତି ମିଳିବା ଉଚିତ। ଏ କଥା ମଧ୍ୟ ତୁମେ ଜାଣିଛ, ତୁମେ ଜାଣିଛ ଯେ ଏହି ଯେଉଁ ଆତ୍ମା ମାନଙ୍କର ବୃକ୍ଷ ରହିଛି, ତା ପୂର୍ବରୁ ନିଶ୍ଚିତ ବୀଜ ରହିଥିବ। ଯେପରି ବଂଶାବଳୀ ତିଆରି କରିଥାନ୍ତି, ପ୍ରଥମେ ପିତା ତାଙ୍କ ଠାରୁ 2-4 ସନ୍ତାନ ଜନ୍ମ ନେଉଛନ୍ତି, ପୁଣି ତାଙ୍କ ଠାରୁ ଆହୁରି ସଂଖ୍ୟା ବୃଦ୍ଧି ହେଉଛନ୍ତି। ଗୋଟିଏ 2 କରି ବୃଦ୍ଧି ହୋଇ ହୋଇ ବୃକ୍ଷ ବଡ଼ ହୋଇଯାଇଥାଏ। ଯେପରି ଜାତି ବା ସମ୍ପ୍ରଦାୟର ନକ୍ସା ରହିଥାଏ, ଅମୁକରୁ ଅମୁକ ଜନ୍ମ ନେଲା। ତୁମେ ସନ୍ତାନ ମାନେ ଜାଣିଛ, ମୂଳ ବତନରେ ସବୁ ଆତ୍ମା ମାନେ ରହିଥାନ୍ତି, ତାର ମଧ୍ୟ ଚିତ୍ର ରହିଛି। ସର୍ବୋଚ୍ଚ ହେଉଛନ୍ତି ବାବା, ତୁମ ସନ୍ତାନ ମାନଙ୍କର ବୁଦ୍ଧିରେ ରହିଛି। ବାବା ଏହି ଶରୀରରେ ଆସିଛନ୍ତି, ଆତ୍ମିକ ପିତା ଏହି ବ୍ରହ୍ମାଙ୍କ ଶରୀରରେ ଆସି ଆତ୍ମା ମାନଙ୍କୁ ପାଠ ପଢାଉଛନ୍ତି। ସୂକ୍ଷ୍ମ ବତନରେ ତ ପାଠ ପଢାଇବେ ନାହିଁ, ସତ୍ୟ ଯୁଗରେ ତ ଏହି ଜ୍ଞାନ ମଧ୍ୟ କାହା ପାଖରେ ରହିବ ନାହିଁ। ବାବା ହିଁ ସଙ୍ଗମ ଯୁଗରେ ଆସି ଏହି ଜ୍ଞାନ ଦେଉଛନ୍ତି। ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ଜ୍ଞାନ ଅନ୍ୟ କାହା ପାଖରେ ନାହିଁ। କଳ୍ପର ଆୟୁକୁ ହିଁ ବହୁତ ଲମ୍ବା ଚଉଡ଼ା କରି ଲେଖି ଦେଇଛନ୍ତି। ଏବେ ବାବା ତୁମକୁ ବୁଝାଉଛନ୍ତି, ପିଲାମାନେ ଏବେ ତୁମକୁ ପୁଣି ଘରକୁ ଯିବାକୁ ହେବ। ତାହା ହେଲା ଆତ୍ମା ମାନଙ୍କର ଘର। ସେଠାରେ ବାବା ଏବଂ ପିଲାମାନେ ରହିଥାନ୍ତି, ସମସ୍ତେ ଭାଇ ଭାଇ ଅଟନ୍ତି। ଏଠାରେ ଯେତେବେଳେ ଶରୀର ଧାରଣ କରିଥାନ୍ତି ସେତେବେଳେ ଭାଇ ଏବଂ ଭଉଣୀ ବୋଲି କୁହାଯାଉଛି। ଆମେ ଆତ୍ମା ମାନେ ସବୁ ଭାଇ ଭାଇ ଅଟୁ। ଭାଇର ନିଶ୍ଚିତ କେହି ପିତା ତ ଥିବେ ନା, ସେ ହେଉଛନ୍ତି ପରମ ପିତା ପରମାତ୍ମା। ସବୁ ଆତ୍ମା ମାନେ ଶରୀରରେ ଥାଇ ମଧ୍ୟ ତାଙ୍କୁ ମନେ ପକାଉଛନ୍ତି। ସତ୍ୟଯୁଗ ତ୍ରେତାରେ କେହି ସ୍ମରଣ କରନ୍ତି ନାହିଁ, ପତିତ ଦୁନିଆରେ ହିଁ ସମସ୍ତେ ତାଙ୍କୁ ସ୍ମରଣ କରିଥାନ୍ତି। କାହିଁକି ନା ସମସ୍ତେ ରାବଣର ଜେଲରେ ଅଛନ୍ତି। ରାବଣ କବଳରୁ ତାଙ୍କୁ ମୁକ୍ତ କରିବା ପାଇଁ ସୀତା ଡାକୁଥିଲେ ହେ ରାମ। ତେବେ ବାବା ବୁଝାଉଛନ୍ତି, ସିଏ କୌଣସି ତ୍ରେତାରେ ଥିବା ରାମଙ୍କୁ ସ୍ମରଣ କରୁନଥିଲେ, ରାମ ପରମ ପିତା ପରମାତ୍ମାଙ୍କୁ ଭାବି ସ୍ମରଣ କରୁଥିଲେ। ଆତ୍ମା ହିଁ ଡାକୁଛି, ଏବେ ତୁମେ ଜାଣୁଛ ଅଧା କଳ୍ପ ପୁଣି ଆମେ କାହାକୁ ଡାକିବୁ ନାହିଁ, କାହିଁକି ନା ଆମେ ସୁଖଧାମରେ ରହିବୁ। ଏହି ସମୟରେ ସବୁ କଥା ବାବା ହିଁ ବୁଝାଉଛନ୍ତି, ଅନ୍ୟମାନେ କେହି ଜାଣି ହିଁ ନାହାନ୍ତି। ସେମାନେ ତ କେହି କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମାଙ୍କର ପରମାତ୍ମାଙ୍କ ଠାରେ ଲୀନ ହୋଇଯାଉଛି। ବାବା ବୁଝାଉଛନ୍ତି ଆତ୍ମା ତ ଅବିନାଶୀ ଅଟେ, ଗୋଟିଏ ଆତ୍ମାର ବି ବିନାଶ ହୋଇପାରିବ ନାହିଁ। ଯେପରି ବାବା ଅବିନାଶୀ ଅଟନ୍ତି ସେହିପରି ଆତ୍ମା ମଧ୍ୟ ଅବିନାଶୀ ଅଟେ। ଏଠାରେ ଆତ୍ମା ପତିତ ତମ ପ୍ରଧାନ ହେଉଛି, ପୁଣି ବାବା ସତୁ ପ୍ରଧାନ ପବିତ୍ର କରାଉଛନ୍ତି। ସାରା ଦୁନିଆକୁ ତମ ପ୍ରଧାନ ହେବାକୁ ହିଁ ପଡିବ, ପୁଣି ସତୁ ପ୍ରଧାନ ହେବାକୁ ପଡିବ। ପତିତ ଦୁନିଆକୁ ପବିତ୍ର କରିବା ପାଇଁ ବାବାଙ୍କୁ ଆସିବାକୁ ପଡୁଛି। ତାଙ୍କୁ ଈଶ୍ୱର ପିତା ବୋଲି କୁହାଯାଉଛି। ବାବା ମଧ୍ୟ ଅବିନାଶୀ ଅଟନ୍ତି, ଆମେ ଆତ୍ମା ମାନେ ମଧ୍ୟ ଅବିନାଶୀ ଅଟୁ। ଏହି ଡ୍ରାମା ମଧ୍ୟ ଅବିନାଶୀ ଅଟେ। ତୁମେ ସନ୍ତାନ ମାନେ ଜାଣିଛ ଯେ ଏହି ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେଉଛି। ଏହି ଚାରୋଟି ଯାକ ଯୁଗରେ ଆମର ଅଭିନୟ ଚାଲୁଛି। ଆମେ ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ ହୋଇଥାଉ। ଚନ୍ଦ୍ରବଂଶୀ ଯେପରି ଦ୍ୱିତୀୟ ଶ୍ରେଣୀ ହୋଇଗଲେ, ଚଉଦ କଳା ସମ୍ପନ୍ନକୁ ସୂର୍ଯ୍ୟବଂଶୀ କୁହାଯାଇ ପାରିବ ନାହିଁ। ବାସ୍ତବରେ ତାଙ୍କୁ ଦେବୀ ଦେବତା ମଧ୍ୟ କୁହାଯାଇ ପାରିବ ନାହିଁ। ଦେବୀ ଦେବତା ସମ୍ପୂର୍ଣ୍ଣ ନିର୍ବିକାରୀ ଗୃହ କଳା ସମ୍ପୂର୍ଣ୍ଣ ଆତ୍ମା ମାନଙ୍କୁ କୁହାଯାଇଥାଏ। ରାମଙ୍କୁ ଚଉଦ କଳା ସମ୍ପନ୍ନ କୁହାଯିବ। ତୁମର ହିଁ 84 ଜନ୍ମର ହିସାବ ବୋଲି ବୁଝାଯାଉଛି। ନୂଆ ଜିନିଷ ପୁଣି ପୁରୁଣା ହୋଇଗଲେ ତାର ମଜା ଆଉ ରହିନଥାଏ। ପ୍ରଥମେ ସମ୍ପୂର୍ଣ୍ଣ ପବିତ୍ର ରହିଥାନ୍ତି, ପୁଣି ଅଳ୍ପ କିଛି ବର୍ଷ ବିତିଗଲେ ଟିକେ ପୁରୁଣା କୁହାଯିବ। ଏଥିପାଇଁ ଘରର ମଧ୍ୟ ଉଦାହରଣ ଦିଆଯାଉଛି। ଏହିପରି ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୋଇଥାଏ। ଏହି ଦୁନିଆ ମଧ୍ୟ ଏକ ବଡ଼ ରଙ୍ଗମଞ୍ଚ ଅଟେ। ଏହି ଆକାଶ ତତ୍ତ୍ୱ ବହୁତ ବଡ଼, ଏହାର କୌଣସି ଅନ୍ତ ନାହିଁ। ଏହାର ଅନ୍ତ କେଉଁଠାରେ ହୋଇଛି ଏହା କେହି କହିପାରିବେ ନାହିଁ। ଚାଲୁଥାଅ, ଏହାର ଅନ୍ତ ହୋଇପାରିବ ନାହିଁ। ବ୍ରହ୍ମ ମହତତ୍ତ୍ୱର ମଧ୍ୟ କୌଣସି ଅନ୍ତ ହୋଇପାରିବ ନାହିଁ। ଏପରି ତ ବୈଜ୍ଞାନିକ ମାନେ କେତେ ଚେଷ୍ଟା କରୁଛନ୍ତି ଏହାର ଅନ୍ତ ଦେଖିବା ପାଇଁ, କିନ୍ତୁ ଏହାର ଅନ୍ତ ପାଇପାରିବେ ନାହିଁ। ବ୍ରହ୍ମ ତତ୍ତ୍ୱ ବହୁତ ବିଶାଳ, ଅନ୍ତହୀନ ଅଟେ। ଆମେ ଆତ୍ମା ମାନେ ବହୁତ ଛୋଟ ସ୍ଥାନରେ ରହିଥାଉ। ଏଠାରେ କେତେ ବଡ଼ ବଡ଼ କୋଠା ତିଆରି କରୁଛନ୍ତି। ଏହି ଧରିତ୍ରୀର ସ୍ଥାନ ବହୁତ ବଡ଼, କ୍ଷେତ ଆଦି ମଧ୍ୟ ଦରକାର ନା? ସେଠାରେ ତ କେବଳ ଆତ୍ମା ମାନେ ରହିଥାନ୍ତି। ଆତ୍ମା ଶରୀର ବିନା କିପରି ଖାଇବ? ସେଠାରେ ଆତ୍ମା ଅଭୁକ୍ତା ରହିବ, ଖାଇବା ଅଥବା ଭୋଗ କରିବାର କୌଣସି ଜିନିଷ ରହିବ ନାହିଁ। ବାବା ବୁଝାଉଛନ୍ତି, ଏହି ଜ୍ଞାନ ତୁମ ସନ୍ତାନ ମାନଙ୍କୁ ଥରେ ମାତ୍ର ମିଳୁଛି, ପୁଣି କଳ୍ପ ପରେ ତୁମ ସନ୍ତାନ ମାନଙ୍କୁ ଦିଆଯାଇଥାଏ। ତେଣୁ ଏହି ନିଶା ରହିବା ଉଚିତ। ଆମେ ଦେବତା ଧର୍ମର ଥିଲୁ, ତୁମେ କହୁଛ ବାବା ଆଜି ଠାରୁ 5000 ବର୍ଷ ପୂର୍ବରୁ ଆମେ ଆପଣଙ୍କ ପାଖକୁ ଆସିଥିଲୁ ଶୂଦ୍ରରୁ ବ୍ରାହ୍ମଣ ହେବା ପାଇଁ, ଏବେ ପୁଣି ଆମେ ଆପଣଙ୍କ ପାଖକୁ ଆସିଛୁ। ଶିବ ବାବା ନିରାକାର ହୋଇଥିବା କାରଣରୁ ତୁମେ କହୁଛ ଆମେ ଦାଦାଙ୍କ ପାଖକୁ ଆସିଛୁ। ବାବା ଏହାଙ୍କ ଶରୀରରେ ପ୍ରବେଶ କରିଛନ୍ତି। ବାବା କହୁଛନ୍ତି, ଯେପରି ତୁମେ କର୍ମେନ୍ଦ୍ରିୟ ଦ୍ଵାରା ଅଭିନୟ କରୁଛ, ସେହିପରି ମୁଁ ମଧ୍ୟ କର୍ମେନ୍ଦ୍ରିୟର ଆଧାର ନେଉଛି, ନଚେତ ମୁଁ ଅଭିନୟ କିପରି କରିବି? ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, ଶିବ ତ ନିରାକାର ଅଟନ୍ତି, ତାଙ୍କର ଜୟନ୍ତୀ କିପରି ହେଲା? ମନୁଷ୍ୟ ତ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀର ନେଉଛନ୍ତି। ବାବା କହୁଛନ୍ତି, ମୁଁ କିପରି ଆସି ତୁମ ସନ୍ତାନ ମାନଙ୍କୁ ରାଜଯୁଗ ଶିଖାଇବି? ମନୁଷ୍ୟରୁ ଦେବତା କରାଇବା ପାଇଁ ବାବା ହିଁ ଆସି ରାଜଯୁଗ ଶିଖାଉଛନ୍ତି। ମତେ ହିଁ ପତିତ ପାବନ ଜ୍ଞାନର ସାଗର କହୁଛନ୍ତି, ମତେ ଏହି କଳ୍ପ ବୃକ୍ଷର ଆଦି ମଧ୍ୟ ଅନ୍ତ ବିଷୟରେ ଜଣା ଅଛି। ତୁମେ ସନ୍ତାନ ମାନେ ବୁଝୁଛ ଯେ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମକୁ ସମସ୍ତ ଜ୍ଞାନ ବୁଝାଉଛନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ଅଭିନୟକୁ ମଧ୍ୟ ବୁଝିବା ଦରକାର। ତୁମେ ବାବାଙ୍କୁ ତ ଜାଣିଛ ଯେ ସେ ପତିତ ପାବନ ଅଟନ୍ତି। ପ୍ରତ୍ୟେକଙ୍କର ମହିମା ଅଲଗା ଅଲଗା, କର୍ତ୍ତବ୍ୟ ଅଲଗା ଅଲଗା ହୋଇଥାଏ। କେହି ରାଷ୍ଟ୍ରପତି, କେହି ପ୍ରଧାନମନ୍ତ୍ରୀ ହୋଇଥାନ୍ତି। ଆତ୍ମା କହୁଛି, ଏହା ମୋର ଶରୀର, ମୁଁ ପ୍ରଧାନମନ୍ତ୍ରୀ ଅଟେ। ଆତ୍ମା ଶରୀର ସହିତ ଏକତ୍ର ନ ରହିଲେ କଥା କହିପାରିବ ନାହିଁ। ଶିବ ବାବା ମଧ୍ୟ ନିରାକାର ଅଟନ୍ତି, ତାଙ୍କୁ ମଧ୍ୟ କଥା ହେବା ପାଇଁ କର୍ମେନ୍ଦ୍ରିୟର ଆଧାର ନେବାକୁ ପଡୁଛି। ସେଥିପାଇଁ ଚିତ୍ରରେ ଦେଖାଇଛନ୍ତି, ମୁଖରୁ ଗଙ୍ଗା ବାହାରିଲା। ଶିବ ତ ହେଉଛନ୍ତି ବିନ୍ଦୁ, ତାଙ୍କର ମୁଖ କେଉଁ ଆଡୁ ଆସିବ? ତେଣୁ ବ୍ରହ୍ମାଙ୍କ ଶରୀରରେ ଆସି ବସୁଛନ୍ତି ଏବଂ ତାଙ୍କ ଠାରୁ ଜ୍ଞାନ ଗଙ୍ଗା ବାହାରୁ। ବାବାଙ୍କୁ ହିଁ ସମସ୍ତେ ସ୍ମରଣ କରୁଛନ୍ତି। ହେ ପତିତ ପାବନ, ଆସ ଆମକୁ ଏଇ ଦୁଃଖରୁ ମୁକ୍ତ କର। ଶିବ ବାବା ହିଁ ବଡ଼ରୁ ବଡ଼ ସର୍ଜନ ଅଟନ୍ତି, ତାଙ୍କ ପାଖରେ ହିଁ ପତିତକୁ ପବିତ୍ର କରିବାର ଜ୍ଞାନ ରହିଛି। ସମସ୍ତ ପତିତ ମାନଙ୍କୁ ପବିତ୍ର କରିବା ପାଇଁ ସର୍ଜନ ରହିଛନ୍ତି। ସତ୍ୟଯୁଗରେ ସମସ୍ତେ ନିରୋଗୀ ହେବେ। ଏହି ଲକ୍ଷ୍ମୀନାରାୟଣ ସତ୍ୟଯୁଗର ମାଲିକ ଅଟନ୍ତି। ଏହାଙ୍କୁ ଏଭଳି କର୍ମ କିଏ ଶିଖାଇଲା ଯାହାକି ଏପରି ନିରୋଗୀ ହୋଇଛନ୍ତି? ବାବା ହିଁ ଆସି ଶ୍ରେଷ୍ଠ କର୍ମ ଶିଖାଇଥାନ୍ତି। ଏଠାରେ ତ କର୍ମର ଭୋଗ ଭୋଗିବାକୁ ପଡୁଛି। ସତ୍ୟ ଯୁଗରେ ଏପରି କହିବେ ନାହିଁ ଯେ ଆମର କର୍ମ ଏଭଳି ଅଟେ। ସେଠାରେ କୌଣସି ଦୁଃଖ ରୋଗ ହେବ ନାହିଁ। ଏଠାରେ ତ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି। ସତ୍ୟଯୁଗ ତ୍ରେତାରେ ଦୁଃଖର କୌଣସି କଥା ରହିବ ନାହିଁ। ଯାହା ଫଳରେ କହିବାକୁ ପଡିବ ଯେ ଏହା କର୍ମର ଭୋଗ ଅଟେ। କର୍ମ ଅକର୍ମ ବିକର୍ମର ଅର୍ଥ କେହି ବୁଝି ହିଁ ପାରୁନାହାନ୍ତି। ତୁମେ ଜାଣିଛ ପ୍ରତ୍ୟେକ ଜିନିଷ ପ୍ରଥମେ ସତୁ ପ୍ରଧାନ, ପୁଣି ସତୁ ରଜୋ ତମ ହୋଇଥାଏ। ସତ୍ୟଯୁଗରେ ପାଞ୍ଚ ତତ୍ତ୍ୱ ମଧ୍ୟ ସତୁ ପ୍ରଧାନ ରହିଥାନ୍ତି। ଆମ ଶରୀର ମଧ୍ୟ ସତୁ ପ୍ରଧାନ ପ୍ରକୃତିର ହୋଇଥାଏ। ପୁଣି ଆତ୍ମା ଦୁଇ କଳା କମ୍ ହେବା ଦ୍ଵାରା ଶରୀର ମଧ୍ୟ ସେହିପରି ହୋଇଥାଏ। ସେହିପରି ସୃଷ୍ଟିର ମଧ୍ୟ ଦୁଇ କଳା କମ୍ ହୋଇଯାଇଥାଏ। ଏସବୁ କଥା ବାବା ହିଁ ବସି ବୁଝାଉଛନ୍ତି, ଅନ୍ୟ କେହି ବୁଝାଇ ପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର। ଏବେ ଠାରୁ ହିଁ ବାବାଙ୍କ ଶ୍ରୀମତ ଅନୁସାରେ ଏଭଳି ଶ୍ରେଷ୍ଠ କର୍ମ କରିବାକୁ ହେବ, ଯାହାଦ୍ୱାରା କେବେ କର୍ମ ଫଳ ଭୋଗିବାକୁ ପଡିବ ନାହିଁ, ଅର୍ଥାତ୍ କର୍ମର ଦଣ୍ଡ ଭୋଗ କରିବାକୁ ପଡିବ ନାହିଁ। ଦୁଇ ନମ୍ବର, କୌଣସି ବି ବିନାଶୀ ଜିନିଷର ନିଶା ରଖିବା ଉଚିତ ନୁହେଁ। ଏହି ଦେହ ମଧ୍ୟ ବିନାଶୀ ଅଟେ, ଏହାର ମଧ୍ୟ ନିଶା ରଖିବାର ନାହିଁ। ଜ୍ଞାନୀ ହେବାର ଅଛି। ବରଦାନ, ଏହି ପୁରୁଣା ଦୁନିଆକୁ ବିଦେଶ ମନେ କରି ଏହା ପ୍ରତି ନିର୍ମୋହୀ ସ୍ଥିତିରେ ରହୁଥିବା ସ୍ୱଦେଶୀ ଭବ। ଯେପରି କେତେକ ଲୋକ ବିଦେଶର ଜିନିଷକୁ ସ୍ପର୍ଶ ମଧ୍ୟ କରନ୍ତି ନାହିଁ, ଭାବନ୍ତି ନିଜ ଦେଶର ଜିନିଷକୁ ହିଁ ବ୍ୟବହାର କରିବୁ, ସେହିପରି ତୁମମାନଙ୍କ ପାଇଁ ଏ ପୁରୁଣା ଦୁନିଆ ହିଁ ବିଦେଶ ଅଟେ। ସେଥିପାଇଁ ଏହା ପ୍ରତି ନିର୍ମୋହୀ ହୁଅ, ଅର୍ଥାତ୍ ପୁରୁଣା ଦୁନିଆର ଯେଉଁ ସବୁ ଜିନିଷ ଅଛି ବା ସ୍ୱଭାବ ସଂସ୍କାର ଅଛି ସେଥିପ୍ରତି ଟିକିଏ ବି ଆକର୍ଷଣ ନ ରହୁ। ସ୍ୱଦେଶୀ ହୁଅ, ଅର୍ଥାତ୍ ଆତ୍ମିକ ରୂପରେ ନିଜର ଉଚ୍ଚରୁ ଉଚ୍ଚ ପରମଧାମ ଏବଂ ଈଶ୍ୱରୀୟ ପରିବାର ହିସାବରେ ନିଜକୁ ମଧୁବନର ନିବାସୀ ମନେ କରି ସେହି ନିଶାରେ ରୁହ। ସ୍ଲୋଗାନ, ଜଞ୍ଜାଳ ଜାଲରେ ଛନ୍ଦି ହେବା ପରିବର୍ତ୍ତେ ସର୍ବଦା ମିଳନ ମେଳାରେ ରୁହ। ଅବ୍ୟକ୍ତ ଇଶାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ ଏବଂ ସହନଶୀଳ ହୁଅ। ହୋଲି ହଂସର ବିଶେଷତା ହେଲା ସରଳ ଚିତ୍ତ, ସରଳ ବାଣୀ, ସରଳ ବୃତ୍ତି ଏବଂ ସରଳ ଦୃଷ୍ଟି। ସ୍ୱହୃଦୟବାନ ପିଲାମାନେ ହିଁ ବାପ ଦାଦାଙ୍କର ସବୁଠାରୁ ପ୍ରିୟ ଏବଂ ସବୁଠାରୁ ନିକଟବର୍ତ୍ତୀ ଅଟନ୍ତି। ସ୍ୱଚ୍ଛ ହୃଦୟବାନ ପିଲାମାନେ ସର୍ବଦା ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇଥାନ୍ତି। ସେମାନେ ସର୍ବଶ୍ରେଷ୍ଠ ସଂକଳ୍ପରେ ପରିପୂର୍ଣ୍ଣ ହୋଇଥିବା କାରଣରୁ ବୃତ୍ତିରେ, ଦୃଷ୍ଟିରେ, ବାଣୀରେ ଏବଂ ସମ୍ବନ୍ଧ ସମ୍ପର୍କରେ ସରଳ, ସ୍ପଷ୍ଟ ଏବଂ ଏକାଭଳି ଦେଖାଯାଇଥାନ୍ତି। ଓମ୍ ଶାନ୍ତି।